ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ସାଂସଦମାନେ ସଂସଦ ଭବନ ଗଲାକାଲି ଭେଟିଛନ୍। ସଂସଦନ ପ୍ରଧାନମନ୍ତ୍ରୀଙ୍କ ସଙ୍ଗେ ଓଡ଼ିଶାର ସାଂସଦମାନେ ରାଜ୍ୟର ଭିନ୍ ଭିନ୍ ପ୍ରସଙ୍ଗ ଅତି ଆଲୋଚନା କରିଥିଲେ। ସବେ ମିଶିକରି ରାଜ୍ୟ ସଂଗଠନକେ ମଜବୁତ କରବାର୍ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍। ଓଡ଼ିଶାକେ ଗଲା 2023-24 ଆର୍ଥିକ ବଜେଟ୍ରେ 3,881.79 କୋଟି ଟଙ୍କା ରୟାଲ୍ଟି ଦିଆଯାଇଛି ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍। ରାଜ୍ୟସଭାର ଗୋଟିଏ ଲିଖିତ ଉତ୍ତରଥି ସେ କହିଛନ୍ ଯେ କୋଇଲା କାରବାରର ଦାମ ଶତକଡ଼ା 14% ହିସାବଥି ଇ ଟଙ୍କା ଦିଆଯାଇଛି। ଗଲା 10 ବର୍ଷରେ କୋଇଲା ଉତ୍ପାଦନର ଇଟା ସମାନ ହେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ର ଜିଏସ୍ଟି ପରିଷଦର ସଭ୍ୟ ଭାବେ ମନୋନୀତ ହୋଇଛନ୍। ଅଲଗା ରାଜ୍ୟର ଅର୍ଥମନ୍ତ୍ରୀମାନେ ଇ ପରିଷଦର ସଭ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କର ନାଁ ଇ ପରିଷଦର ସଦସ୍ୟ ହେବାର ଲାଗି ମନୋନୀତ କରିଛନ୍। ଏ ମନ୍ତ୍ରୀ ପରିଷଦ ସୂଚନା ପ୍ରଯୁକ୍ତି ପ୍ରଣାଳୀର ସମୀକ୍ଷା କରିବାର ସହିତ ବ୍ୟବସାୟିକ ଧାରାତି ପରିବର୍ତ୍ତନ ସାଙ୍ଗେ ଟିକସ ବ୍ୟବସ୍ଥାକେ ଫଳପ୍ରଦ କରିବାର ଲାଗି ପଦକ୍ଷେପ ନେବା। କେନ୍ଦୁଝରର ଜଡ଼ାନ ସଡ଼କ ଦୁର୍ଘଟଣାଟି 3 ଜଣଙ୍କର ଜୀବନ ଯାଇଥିବାର ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍। ମୃତ ଲୋକର ପରିବାରକେ 30,000 ଟଙ୍କା ଲେଖାଏଁ ସାଙ୍ଗେ ସାଙ୍ଗେ ସାହସ ଦେବାରକେ ଆଉ 2,00,000 ଟଙ୍କାର ସୋଲାସିୟମ୍ ଯୋଜନାଟି ସାହସ ଦେବାର ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍। ଏତାଛଡ଼ା ମୃତ ଛାତ୍ରଙ୍କର ଭାଇକେ ଟାଟା ଡିଏଭି ସ୍କୁଲ୍ଥି ମାଲିଆ ପଡ଼ାବାର ବ୍ୟବସ୍ଥା କରାଯିବା ବୋଲି କହିଛନ୍। ଭୁବନେଶ୍ୱର ସଂସ୍କୃତି ଭବନର ଭାକୁଡ଼ିଆ ଭାଷା ପ୍ରତିଷ୍ଠାନ ତରଫୁ ସରକାରୀ କାମଥି ଓଡ଼ିଆ ଭାଷାର ବ୍ୟବହାର ଲାଗି ଗଲାକେଲ ସରକାରୀ ଅଧିକାରୀମାନଙ୍କ ଲାଗି ଗୋଟିଏ ତାଲିମ ଶିବିର ମୂଲ ହୋଇଛି। ଏହି ଶିବିର ଆବା 9 ତାରିଖ ତକ ଚାଲବା। ଏହି ଶିବିରକେ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ ଉଦ୍ଘାଟନ କରିଛନ୍। 5 ଦିନ ଧରିକରି ଚାଲବାକେ ଥିବାର ଏହି ଶିବିରଥି ଓଡ଼ିଆ ଶବ୍ଦ ଭଣ୍ଡାରର ବ୍ୟବହାରିକ ରୂପ, ପ୍ରଶାସନିକ ଶବ୍ଦ ବାଛବାର ଆର୍ ବାକ୍ୟ ଗଠନ, ଓଡ଼ିଆ ଭାଷାତି ଆଦେଶନାମା, ଟିପ୍ପଣୀ ଆର୍ ଚିଠାବାଗିର ପ୍ରସ୍ତୁତି, କମ୍ପ୍ୟୁଟର ଜରିଆ ଓଡ଼ିଆ ଭାଷାତି ସରକାରୀ କାମ ବାବଦେ ତାଲିମ ଦିଆଯିବା। ଏହି କାର୍ଯ୍ୟକ୍ରମଟି ରାଜ୍ୟ ସରକାରଙ୍କର ଅଧୀନତି କାମ କରୁଥିବାର 12ଟା ବିଭାଗର ମୋଟ 117 ଜଣ ଅଧିକାରୀ ଯୋଗ ଦେଇଛନ୍। ଆଇଆଇଏମ୍ ସମ୍ବଲପୁରର ଆଇଆଇଏଲ୍ଏମ୍ ନୋଏଡା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଲାଗି 4 ଦିନିଆ ମ୍ୟାନେଜମେଣ୍ଟ ଇମର୍ସନ୍ କାର୍ଯ୍ୟକ୍ରମ ହୋଇଯାଇଛି। ଏ କାର୍ଯ୍ୟକ୍ରମଟି 62 ଜଣ ଛାତ୍ରଛାତ୍ରୀ ଭିନ୍ ଭିନ୍ କର୍ମଶାଳାଥି ଯୋଗଦେବାର ସହିତ ହିଣ୍ଡାଲକୋ କାରଖାନା ବୁଲି ଦେଖିଥିଲେ। ଏତାଛଡ଼ା ସାମାଜିକ ଆଉଟ୍ରିଚ୍ କାର୍ଯ୍ୟକ୍ରମଟି ଅତାବିରା ବୁଣାକାର ଶିଳ୍ପ ବୁଲି ଦେଖିଥିଲେ। ଆଇଏନ୍ଏସ୍ ଚିଲିକାନ ଏବଂ 9 ତାରିଖ ଦିନ ନାଭାଲ ଷ୍ଟାଫ୍ ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଅଗ୍ନିବୀରମାନଙ୍କର ପାସିଂ ଆଉଟ୍ ପ୍ୟାରେଡ୍ର ସମୀକ୍ଷା କରିବେ। ଏ ସମାରୋହଟି 216 ଜଣ ମହିଳା ଅଗ୍ନିବୀରଙ୍କ ସହିତ 1,390 ଜଣ ଅଗ୍ନିବୀର ଭାଗ ନେବେ। ଏହି ଅବସରରେ ନୌସେନା ଅଗ୍ନିବୀର ସଙ୍ଗେ 330 ଜଣ ତଟରକ୍ଷୀ ନାବିକ ଭିଲ୍ ଉତ୍ତୀର୍ଣ୍ଣ ହେବେ। ପୁରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କର ଖସାପଡ଼ା ନୀତି ଗଲାକେଲ ହୋଇଯାଇଛି। ରଥଯାତ୍ରା ଉତ୍ତରୁ ଶ୍ରୀଜୀଉଙ୍କର ଶ୍ରୀଅଙ୍ଗକେ ବାଧା ପହଞ୍ଚିଥିଲା। ସେଥିଲାଗି ଖସାପଡ଼ା ନୀତି ହୋଇକରି ମହାପ୍ରଭୁଙ୍କର ଶ୍ରୀଅଙ୍ଗର ସୁରକ୍ଷା କରାଯାଇଛି। ଦୈତାପତି ସେବାୟତମାନେ ସାମୁହିକ ସେବାଥି ନୀତି କରିଛନ୍। ଏଥିଲାଗି ଗଲାକେଲ ଉପରବେଳା 5 ବଜେରୁ ରାତିର 9 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି 8:10 ଦୈତାପତି ସେବକମାନେ ଗର୍ଭଗୃହରୁ ବାହାରିଥିଲେ। ଏତା ଋତୁରୁ ମହାପ୍ରଭୁମାନଙ୍କର ମହାସ୍ନାନ କରାଯାଇକରି ଭକ୍ତମାନଙ୍କ ଲାଗି ଦର୍ଶନ ମୂଲ ହୋଇଥିଲା। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ଗଲାକେଲ ପ୍ରତିଷ୍ଠାନ ପରିସରନ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉତ୍ସବଟି ଏନ୍ସିଇଆର୍ଟିର ପ୍ରଫେସର ଦିନେଶ ପ୍ରସାଦ ସରକାଲାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶିକ୍ଷା ସବୁବେଳେ ସଂସ୍କୃତିର ପ୍ରସାର ଓ ପୃଷ୍ଠପୋଷକତା କର୍ସି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇକରି ଦିଲ୍ଲୀ ଦକ୍ଷତା ଓ ଉଦ୍ୟମିତା ବିଶ୍ୱବିଦ୍ୟାଳୟର କୁଳପତି ଅଶୋକ କୁମାର ନାଗାୱତ କୃତ୍ରିମ ବୁଦ୍ଧିମତାର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଜୋର୍ ଦେଇକରି ଏତାର ସଦୁପଯୋଗ ଲାଗି ସମସ୍ତଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଅନ୍ଲାଇନ୍ କାଉନ୍ସେଲିଂ ହେବା। ଖାଲି ପଡ଼ିଥିବା ବିଦ୍ୟାଳୟମାନଙ୍କେ 18,788 ଶିକ୍ଷକ ନିଯୁକ୍ତି ଲାଗି କାଉନ୍ସେଲିଂ କରାଯିବା। କାଉନ୍ସେଲିଂ ବାବଦେ ସେ ଜିଲ୍ଲାମାନଙ୍କର ଜିଲ୍ଲା ୱେବ୍ସାଇଟ୍ ସହିତ ଓସେପା ୱେବ୍ସାଇଟ୍ରେ ବିଜ୍ଞପ୍ତି ବାହାରବା। ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫ ଏଥିଲାଗି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଆଇବା 9 ତାରିଖ ତକ ବିଜୁଳି ଘଡ଼ଘଡ଼ି ମାରିକରି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଜି ସମ୍ବଲପୁର ବରଗଡ଼ ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ କଲାହାଣ୍ଡି ସହିତ 17ଟା ଜିଲ୍ଲାତି ଘଡ଼ଘଡ଼ି ମାରିକରି ଜବର ବର୍ଷା ହୋଇପାରେ। ଏଚ୍ନି ଆଞ୍ଚଳିକ ଖବର ଶେଷ ହେଲା। আরবেলার আঞ্চলিক খবর শুনিপারবে রাতে 7:02 বাজিকির 2 মিনিট থেকে। জুহার।